ହ୍ୟାଲୋ, ଆମ ହଉଛି ସ୍ୱର୍ଣ୍ଣଲତା ଜେନା। କଣ ଏଇଟା ଶୁକ୍ରବାର ଶୁକ୍ରବାର ଆଉ ଅଳିଆ ସଫା ହଉନି। ଆମେ ବହୁତ ଅସୁବିଧାରେ ରହୁଛୁ, ମଶା ଡାଁସ ଭଲ ମନ୍ଦ ସବୁ ଅଳିଆ ଗାଡି ଅବର୍ଜନା ହେଇକି ଦୁନିଆ ପଡିଛି। କେହି ଗୋଟିଏ କି ଆସୁନାହାନ୍ତି କି କେହି ସଫା ସୁତରା କରୁନାହାନ୍ତି। ଆମେ ବହୁତ କଦିଶନ ରହୁଛୁ ଏ ଛୋଟ ପିଲା ଧରି। ଆଉ ଏଟାକୁ ସମାଧାନ କରନ୍ତୁ, ଆଉ ଆପଣଙ୍କୁ ଏଇ ନମ୍ବର ରୁ ଫୋନ କଲୁ ଆଉ।